भगवतेवासुदेवाय ओम नमो भगवते वासुदेवाय। श्रीमद्भागवत सप्तम स्कंध नवम अध्याय। इत्थं रोतिर्जा ऋषि देवसावतारी लोकान् विभावयसि हंसि जगत्प्रतिपान् धर्मं महापुरुषा पाशयुगान् वृत्ता छन्न कलौ जदवस्तुजुगोथ सत्वम्। प्रहलाद महाराज जो स्तुति करते नृसिंहदेवको तादृश ये स्तुति प्रसिद्ध स्तुति भगवान केमती चैतन्य महाप्रभु पर आसती चैतन्य महाप्रभु जी भगवान का अवतार यहाँ तर प्रमाण शास्त्र प्रमाण से कौन सत्ययुगर से प्रमाण ये करते सत्ययुगे नृसिंहदेव को आराधना करते कि अन्य युग मान विषय से कौन इथं भगवान जो आसले त्रिका नृसिंहदेव रूप से यह भाव भगवान अनेक अवतार ग्रहण करते केत मनुष्य मान पाखे नु मैंने मनुष्य मान मध्य आसान मनुष्य रूप धारण करतेजक केतजक कले विभिन्न पशु पक्षी जन भगवान आशा आविर्वाह होते ऋषि ऋषि मान समाज आसान ऋषि होती केत देवता मान समाज आसत झस झस कहले जल नौ लक्ष प्रकार जलजीव अच्छा जलजीव तार भितर भगवान विभिन्न अवतार आसन्न हाँ सब विभिन्न प्रकार अवतार आसवान आसवर उद्देश्य कौन ना लोकान विवाह वयसी हंसी जगत प्रतिपान लोक मान को विवाह वयसी पालन करे जो मैंने भगवान को पाद आश्रय नहीं साधु मान को परित्राण करे हंसी हंसी कहले जो मैंने भगवान को भक्त नुहंती अभक्त जो मैंने को जो भगवदगीत भगवान कहते परित्राण साधुना विनाश है तो दुष्कृता जो मैंने दुष्कृत व्यक्ति विनाश करे हत्या करे हंसी हत्या करे एवं जगत प्रतिपान एवं यह जगत मध्य प्राणन कर सृष्टि स्थिति प्राणन तीन टाक कार्य कर भगवान तेणु धर्म महापुरुष पासी युगानुभूत पुणी धर्म को मध्य भगवान महापुरुष भगवान विभिन्न अवतार आसिकी धर्म को पालन करती प्रति युग अनुसार युग अवतार ग्रहण करती विभिन्न युगरे विभिन्न धर्म सब रही सत्य युग भगवान धर्म थी ध्यान करुले त्रेता युगरे भगवान यज्ञ मध्यम आराधना कराला द्वापर युगरे परिचर्या कलि युगरे भगवान नाम कीर्तन कृष्ण हरे कृष्ण 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 हरे 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 राम 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 तेणु ये युगधर्म भगवान पालन करती किंतु गोटे हूँ भगवान को त्रिजुग बोली कहुद चतुर्थ चारिजुगर आसती भगवान त्रिजुग बोली किन छन्न कलौ जद अवभस त्रिजुगोथ सतम त्रिजुग कहार उद्देश्य हूँ भगवान जो अन्य युग मानक आसती सत्य तृतीया एवं द्वापर युग आसती भगवान निजुक प्रतिपादन करती से होती भगवान बोली किंतु कलि युग में भगवान छन्न रूप से आसती छन्न रूप से मानने से लोक मैंने जापर ना ये होंगे सत्य कौन भगवान तेणु भगवान तो एमती भगवान निजी प्रतिपादन कले लोक मानना आ भगवान जो आसवे छन्न छन्न अवतार से लोक मैंने कौन बुझे भगवान महाराज छन्न मैंने छद्म विषय भक्त अवतार भक्त बस आसवान भगवान जो ऐश्वर्य सब रही ऐश्वर्य सब छपे छपेकि लुचे आसवान कितु जिते ऐश्वर्य लुचे भक्त पाखे भगवान केवल लुचि पारे नहीं भगवान जमी हेल्ले धरा पड़े भगवान महाराज जो भक्त से भगवान को जानते तेणु सी भागवत में विभिन्न प्रकार सुंदर सुंदर भाष्य दे श्लोक भगवान प्रभुपाद महाराज कहते In all the yugas but Kali Yuga, the Lord appears in various incarnations. Kali Yuga chhadidele anya yuga manikare Bhagavan vibhinna avatar grahan karanti. And asserts himself as the Supreme Personality of Godhead. Ebong avatar grahan karikini nijaku ପ୍ରତିପାଦନ କରନ୍ତି ଯେ ସିଏ ହେଉଛନ୍ତି ସ୍ୱୟଂ ଭଗବାନ ବୋଲି। ଏମିତି ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ ଯେ ମତ ପରତରଙ୍ଗ ନାନ୍ୟ କିଞ୍ଚିତ ସ୍ଥିତନ କର, ମୋଠାରୁ ଆଉ କିଏ ଉନ୍ନତର କେହି ନାହାନ୍ତି, ମୁଁ ହେଉଛି ଅହମ୍ ସର୍ବସ୍ୱ, ମୁଁ ହେଉଛି ସବୁକିଛି, ମୋଠାରୁ ସବୁକିଛି ଆଉଛି, ମୁଁ ହେଉଛି ପରମପୁରୁଷ ଭଗବାନ। ସେ ଭଗବାନ ନିଜକୁ ପ୍ରତିପାଦନ କରନ୍ତି କିନ୍ତୁ ବଟ୍ ଅଲଦୋ ଲର୍ଡ ଶ୍ରୀ ଚୈତନ୍ୟ ମହାପ୍ରଭୁ ହୁ ଆପିୟର୍ସ ଇନ୍ କଲିଯୁଗ ଇଜ୍ ଦ ସୁପ୍ରିମ୍ ପର୍ସନାଲି ଗଡେଡ୍, ହି ନେଭର୍ ଆସେପ୍ଟେଡ୍ ହିମସେଲ୍ଫ ଆଜ୍ ସତ୍। କିନ୍ତୁ କଲିଯୁଗରେ ଯଦି ଭଗବାନ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ଆସୁଛନ୍ତି, କିନ୍ତୁ ସେ କେବେ ହେଲେ ନିଜକୁ ଭଗବାନ ବୋଲି କହିନାହାନ୍ତି, ବରଂ ଅନ୍ୟମାନେ ତାଙ୍କର ଐଶ୍ୱର୍ଯ୍ୟ ଦେଖି ଯେତେବେଳେ ଭଗବାନ ବୋଲି କୁହନ୍ତି ସେତେବେଳେ ସେ କାନକୁ ବୁଝି ଦିଅନ୍ତି। କିନ୍ତୁ ତଥାଗତ ଅସୁରମାନେ ନିଜକୁ ଭଗବାନ ପ୍ରତିପାଦନ କରିକି ଲୋକମାନଙ୍କୁ କୁପଥଗାମୀ କରୁଛନ୍ତି। ତାପରେ ପରଦୁର୍ଦୟାଭିତରଣ୍ୟାଦ୍ଭିର୍ଯ୍ୟଗାୟନ ମହାମୃତମଗ୍ନ ଚିତ୍ତ ଶୋଚିତ ତୋଭିମୁଖ ଚେତ ସବୁନ୍ଦ୍ରିୟାର୍ଥ ମାୟା ସୁଖାୟ ବରମ ଉଦ୍ଭତୁ ବିମୁଢ଼ାନ। ତେଣୁ ଭଗବାନ ଯଦି ପ୍ରସନ୍ନ ହେଇକିରି ପ୍ରହ୍ଲାଦକୁ କହିବେ ତାହେଲେ ତୁମେ କ'ଣ ବରମୁଠରୁ ଗ୍ରହଣ କର, ତେଣୁ ପ୍ରଭୁପାଦ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ନୈବ ଦ୍ୱିଜେ ପର ଦୂରତା, ଏ ଯେଉଁ ଭୌତିକ ଜଗତରେ ଆମେ ରହିଛେ ବିଭିନ୍ନ ପ୍ରକାର ଉଦ୍ବିଗ୍ନତା ରହୁଛି, ଦୂରତା ବୈତରଣ୍ୟା, ଇଏ ହେଉଛି ସଂସାର ସାଗର ବା ସଂସାର ନଦୀ, ବୈତରଣୀ ନଦୀ ଭଳି ଆକୁ କେହି ପାର ହେଇପାରିବେନି। କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ମୋର ଏଥିରେ କୌଣସି ଉଦ୍ବିଗ୍ନତା ନାହିଁ ଏ ସଂସାର ବୈତରଣୀ ପାଇଁ, କାହିଁକି ନା ତୋଦ୍ବୀର୍ଯ୍ୟ ଗାୟନ ମହାମୃତମଗ୍ନ ଚିତ୍ତ, ଆପଣଙ୍କ ବୀର୍ଯ୍ୟବତୀ କଥା ଗୁଣଗାନ କରିକିରି ଏ ଅମୃତ ପାନ କରିକିରି ଭଗବାନ କଥା ଅମୃତ ପାନ କରିକିରି ସେ ମଗ୍ନ ଚିତ୍ତ ସବୁବେଳେ ହୃଦୟରେ ତାଙ୍କ ଭଗବାନ କଥା ସ୍ମରଣ ହେଉଛି। ଯେତେ ଯେଉଁ ଭକ୍ତିର ନଅଟି ଅଙ୍ଗ ଅଛି ପ୍ରହ୍ଲାଦ ମହାରାଜ ପ୍ରସିଦ୍ଧ ହେଉଛନ୍ତି କେଉଁଥିରେ ନା ଭଗବାନଙ୍କର ସ୍ମରଣରେ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ। ଶ୍ରବଣ ହେଉଛନ୍ତି ପରୀକ୍ଷିତ ମହାରାଜ ପ୍ରସିଦ୍ଧ, କୀର୍ତ୍ତନ ହେଉଛନ୍ତି ସୁଖଦେବ ଗୋସ୍ୱାମୀ ଏବଂ ସ୍ମରଣ ହେଉଛନ୍ତି ପ୍ରହ୍ଲାଦ ମହାରାଜ। ତେଣୁ ଏଇସବୁ ଗୋଟିଏ ଗୋଟିଏ ଅଙ୍ଗ ପାଳନ କରିକି ସମସ୍ତେ ସେଇ ଯେଉଁ ଭକ୍ତମାନେ ଉଦ୍ଧାର ପାଇଛନ୍ତି। ତେଣୁ ପ୍ରହ୍ଲାଦ ମହାରାଜ ଭଗବାନଙ୍କ କଥା ସବୁବେଳେ ସ୍ମରଣ କରୁଥିଲେ, ମହାମୃତ ମଗ୍ନଚିତ୍ତ ଅବସ୍ଥାରେ ରହୁଥିଲେ ଭଗବାନ କଥା ଅମୃତକୁ ସ୍ମରଣ କରିକି। ତେଣୁ କେବଳ ତାଙ୍କର ଦୁଃଖ ହେଉଛି କ'ଣ ନା ଶୋଚି ତଥୋ ବିମୁଖ ଚେତସ, ଯେଉଁମାନେ ଭଗବାନ ଭକ୍ତ ତାଙ୍କର କୌଣସି ସୂଚନା ନାହିଁ, କିନ୍ତୁ ତଥାପି ପ୍ରହ୍ଲାଦ ମହାରାଜଙ୍କ ସୂଚନା ହେଉଛି କ'ଣ ନା ଯେଉଁମାନେ ବିମୁଖ ଚେତସ, ଯେମିତି ତୁମ ପୁଅ ପାଇଁ ତୁମେ ସବୁବେଳେ ଚିନ୍ତା କରୁଛ, ବିମୁଖ ଚେତସ ହେଇଯାଇଛି ଭଗବାନଙ୍କ ଠାରୁ, ମୁଖ ଫେରି ଦେଇଛି, ମୁଖ ଯେଉଁଆଡ଼େ ଅନୁସାର ସେପଟେ ଭଗବାନ ଦେଖିବେ, ଏମାନେ ସେଇ ଜିନିଷ ଦେଖିବେ ନା, ପଛପଟଟା ଦେଖିପାରିବେ କି? ତେଣୁ ଭଗବାନଙ୍କୁ ବିମୁଖ ହେଇଗଲେ ଭଗବାନ ପଛପଟ କରିଦେଲେ ଭଗବାନଙ୍କୁ ଜାଣିପାରିବେନି ସେ ବିମୁଖ ଚେତ, ସେଇମାନଙ୍କ ପାଇଁ ପ୍ରହ୍ଲାଦ ମହାରାଜ ଦୁଃଖ କରୁଛନ୍ତି, ସୂଚନା କରୁଛନ୍ତି। ଏବଂ ସେମାନେ କେଉଁମାନେ ବିମୁଖ ଚେତ କାହିଁକି ହେଉଛନ୍ତି ନା ଇନ୍ଦ୍ରିୟାର୍ଥ ମାୟା ସୁଖାଏ ବରମ ଉଦ୍ଭତ ବିମୁଢ଼ା, ଇନ୍ଦ୍ରିୟ ସୁଖ ପାଇଁ ମାୟା ସୁଖ ପାଇଁ ଯେଉଁଟା ପ୍ରକୃତ ସୁଖ ନୁହଁ ସେଇଥିରେ ସେମାନେ ଭରମ ଉଦ୍ଭତୁ ବିମୁଢ଼ା, ଯେହେତୁ ସେମାନେ ମୂର୍ଖ, ଯେତେ ଜ୍ଞାନୀ ହେଲେ ମଧ୍ୟ ଭଗବାନଙ୍କ ଶରଣରେ ଯାଇନଥିବା ସେମାନେ ହେଉଛନ୍ତି ମୂର୍ଖ ବ୍ୟକ୍ତି। ତେଣୁ ସେମାନେ ଏଇ ଇନ୍ଦ୍ରିୟ ସୁଖ ରୂପକ ଭର ଭାରକୁ ଗ୍ରହଣ କରିକି ଏଇଟା ଦୁଃଖ ପାଉଛନ୍ତି, ସେମାନେ ଦୁଃଖକୁ ସେମାନେ ସୁଖ ବୋଲି ଭାବୁଛନ୍ତି। ତେଣୁ ଏଇଭଳି ଭାବରେ ପ୍ରହ୍ଲାଦ ମହାରାଜଙ୍କ ଯେଉଁ ସ୍ତୁତିରେ ଏ ସ୍ତୁତିରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ଦ୍ୟାଟ୍ ଇଜ୍ ଏ ପ୍ଲାନ୍ ଫର୍ ମେଟେରିଆଲ୍ ନେଚର୍ ପର୍ସନାଲି ନୋନ୍ ଆଜ୍ ଦୁର୍ଗା, ଭୌତିକ ଜଗତ ପାଇଁ ଗୋଟେ ନିୟମ ରହିଛି ବା ଗୋଟେ ପ୍ଲାନ୍ ରହିଛି, ପ୍ରୋଗ୍ରାମ୍ ରହିଛି, କ'ଣ ସେଇଟା ନା ସେ ହେଉଛନ୍ତି ଦୁର୍ଗା ଦେବୀ, ସେଇଟାକୁ ବ୍ୟବସ୍ଥା କରୁଛନ୍ତି। ଟୁ ପନିଶ୍ ଦ ଡେମନ୍ସ, ଦୁର୍ଗା ଦେବୀଙ୍କର ବ୍ୟବସ୍ଥା କ'ଣ ନା ଯେଉଁମାନେ ଡେମନ୍ସ, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନଙ୍କୁ ବିଭିନ୍ନ ପ୍ରକାର ଦଣ୍ଡ ସେ ପ୍ରଦାନ କରିବେ। ଅଲଦୋ ଦ ଅସୁରସ୍ ଦ ଗଡ୍ଲେସ୍ ଡେମନ୍ସ ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ, ଦେ ଆର୍ ଡାଇରେକ୍ଟଲି ଆଟାକ୍ ବାଇ ଦି ଗଡେସ୍ ଦୁର୍ଗା, ଯଦିଓ ଏ ଅସୁରମାନେ ବା ଏଇ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେଇ ଦୈତ୍ୟମାନେ ଡେମନ୍ସ କଲେ ଅସୁରମାନେ, ସେମାନେ ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ, କେମିତି ବଞ୍ଚି ରହିବେ ସେଥିପାଇଁ ବହୁତ ପ୍ରକାର ବ୍ୟବସ୍ଥା କରନ୍ତି, କିନ୍ତୁ ତଥାପି ଦେ ଆର୍ ଡାଇରେକ୍ଟଲି ଆଟାକ୍ ବାଇ ଦି ଗଡ୍ଲେସ୍ ଦୁର୍ଗା, କିନ୍ତୁ ତଥାପି ସେମାନେ ଗଡ୍ଲେସ୍ ବାଇ ଦି ଗଡ଼େସ୍ ଦୁର୍ଗା, ଦୁର୍ଗା ଦେବୀ ଦ୍ୱାରା ତାଙ୍କୁ ଦୁର୍ଗା ଦେବୀ ତାଙ୍କୁ ବିଭିନ୍ନ ପ୍ରକାର ଦଣ୍ଡ ପ୍ରଦାନ କରନ୍ତି ବା ତାଙ୍କ ପ୍ରତି ଆକ୍ରମଣ କରନ୍ତି। ହୁଇଜ୍ ୱେଲ୍ ଇକ୍ୱିପ୍ଡ ୱିଥ୍ 10 ହ୍ୟାଣ୍ଡସ୍ ୱିଥ୍ ଡିଫରେଣ୍ଟ ଟାଇପ୍ସ ଅଫ୍ ୱେପନ୍ସ ଟୁ ପନିଶ୍ ଦେମ୍। ଦୁର୍ଗା ଦେବୀ ଦଶଭୁଜାରେ ବିଭିନ୍ନ ପ୍ରକାର ଅସ୍ତ୍ର ଧାରଣ କରି ଅସ୍ତ୍ରଶସ୍ତ୍ର ଧାରଣ କରିକି ତାଙ୍କୁ ପ୍ରଦାନ କରୁଛନ୍ତି, କ'ଣ ନା ଦଣ୍ଡ ପ୍ରଦାନ କରୁଛନ୍ତି। ସି ଇଜ୍ କ୍ୟାରେଡ୍ ବାଇ ହର୍ ଲାୟନ୍ କ୍ୟାରିୟର, ତାଙ୍କର ବାହନ କିଏ, ସିଂହ, ସିଂହ ବାହିନୀ। ସିଂହ ହେଉଛି କ'ଣ, ମୋଡ୍ସ ଅଫ୍ ପ୍ୟାସନ୍ ଆଣ୍ଡ ଇଗ୍ନୋରାନ୍ସ। ସିଂହ ହେଉଛି ରଜତମ ଗୁଣର ପ୍ରତୀକ, ରଜତମ ଗୁଣରେ ସେମାନେ ରହୁଛନ୍ତି ସିଂହ ପଶୁମାନେ। ଏଭ୍ରିୱାନ୍ ଷ୍ଟ୍ରଗଲ୍ସ ଭେରି ହାର୍ଡ଼ ଟୁ ଫାଇଟ୍ ଥ୍ରୁ ଦ ମୋଡ୍ସ ଅଫ୍ ପ୍ୟାସନ୍ ଆଣ୍ଡ ଇଗ୍ନୋରାନ୍ସ। ତେଣୁ ଏମାନେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନେ ସେଇ ରଜଗୁଣ ବା ତମଗୁଣରେ ରହିକରି, ଯେହେତୁ ଦୁର୍ଗା ଦେବୀ ତାଙ୍କୁ ଆଟାକ୍ କରୁଛନ୍ତି, ରଜଗୁଣ ତମଗୁଣର ପ୍ରତୀକ ଯେଉଁ ବାହନ, ସେଇ ରଜଗୁଣ ତମଗୁଣ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇକରି ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି କେମିତି ଆନନ୍ଦରେ ରହିବେ, ସୁଖରେ ରହିବେ, ଆନନ୍ଦ ପାଇବେ ଆଣ୍ଡ କଙ୍କର ମ୍ୟାଟେରିଆଲ୍ ନେଚର। ଏବଂ ଏଇଭଳି ଭାବରେ ସେମାନେ ଯେଉଁ ଭୌତିକ ପ୍ରକୃତିକୁ ଜିତିବା ପାଇଁ ଚେଷ୍ଟା କରୁଛନ୍ତି। ବଟ୍ ଆଟ୍ ଦି ଏଣ୍ଡ ଏଭ୍ରିୱାନ୍ ଇଜ୍ ଭ୍ୟାଙ୍କ୍ୱିଶ୍ଡ ବାଇ ନେଚର୍ସ ଲଜ୍। କିନ୍ତୁ ଅନ୍ତିମରେ ଯେମିତି ମହିଷାସୁର ଦୁର୍ଗା ଦେବୀଙ୍କ ଦ୍ୱାରା ହତ ହେଲା, ସେଇଭଳିଆ ସମସ୍ତ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସମସ୍ତ ଅସୁରମାନେ ଏଇ ନେଚର୍ସ ଲ ଯେଉଁ ରହିଛି ପ୍ରକୃତିର ନିୟମ ରଜଗୁଣ ତମଗୁଣ, ଏଦ୍ୱାରା ସେମାନେ ଅନ୍ତିମରେ ସେମାନେ ପରାସ୍ତ ହେବେ। ପ୍ରଭୁପାଦ ମହାରାଜ ଆଉ ଗୋଟେ ଶ୍ଳୋକ କହୁଛନ୍ତି ଭଗବତ ଗୀତାର ସପ୍ତମ ଅଧ୍ୟାୟ 14 ଶ୍ଳୋକରେ, ଦୈବୀ ହେଇସା ଗୁଣମୟୀ। ଏ ଭୌତିକ ଜଗତ ହେଉଛି 3 ଗୁଣରେ ରହୁଛି, ଯେଉଁଟାକୁ କେହି ପାର ହୋଇପାରିବେ ନାହିଁ। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ପ୍ରପନ୍ନ ହେବେ, ଶରଣରେ ଯିବେ, ସେମାନେ ମାୟା ମେତାଂ ତରନ୍ତି, ସେମାନେ ଏ ମାୟାକୁ ପାର ହୋଇପାରିବେ। ଦି ସେମ୍ ୱାର୍ଡ ଦୂରତ୍ୟା ଇଜ୍ ୟୁଜ୍ ହିୟର୍। ତେଣୁ ସେଇ ମାୟା ଦୂରତ୍ୟା ଯେଉଁ ଭଗବତ ଗୀତାରେ ଭଗବାନ କହିଛନ୍ତି, ଏଠି ମଧ୍ୟ ପ୍ରହ୍ଲାଦ ମହାରାଜ ସେଇଟା କହୁଛନ୍ତି, ନୈବ ଧୁଜେ ପର ଦୂରତ୍ୟା ବୈତରଣ୍ୟା। ଭଗବାନ ଯାହା କହିଥିଲେ ଏଠି ପ୍ରହ୍ଲାଦ ମହାରାଜ ମଧ୍ୟ ସେଇ ଦୂରତ୍ୟା ଶବ୍ଦଟି ବ୍ୟବହାର କରିଛନ୍ତି। ତାପରେ ପ୍ରାୟଣ ଦେବ ମୁନୟା ଶୁଭମୁକ୍ତି କାମା ମୌନମ ଚରନ୍ତି ବିଜନୀନ ପରାର୍ଥ ନିଷ୍ଠା ନୈତାନ୍ ବିହାୟକ ଗୁଣାନ୍ ବିମୁଖ୍ୟ ଏକ ନାନ୍ୟଂ ତଦସ୍ୟ ଶରଣଂ ଭ୍ରମତୋନୁପସ୍ୟେ। ତେଣୁ ସାଧାରଣତଃ ଲୋକମାନେ ଭାବନ୍ତି କ'ଣ ନା, ଯେଉଁମାନେ ମୁନି ଋଷି ଏମାନେ ସବୁ କ'ଣ କରନ୍ତି, ହିମାଳୟକୁ ପଳେଇ ଯାଆନ୍ତି। ତେଣୁ ଯେଉଁମାନେ ସହର ଭିତରେ ରହିଛନ୍ତି ସେମାନେ ମୁନି ଋଷି ନୁହନ୍ତି, ସେମାନେ ହେଉଛନ୍ତି ଠକ ବୋଲି କେତେଜଣ ମଧ୍ୟ ସେମିତି ଚିନ୍ତା କରନ୍ତି। ପ୍ରହ୍ଲାଦ ମହାରାଜ ସେ କଥା କହୁଛନ୍ତି, ପ୍ରାୟଣ ଦେବ ମୁନି ସ୍ୱର୍ଗମୁକ୍ତି କାମ। ପ୍ରାୟ ଲୋକମାନେ କ'ଣ କରନ୍ତି, ଦେବତା ହୁଅନ୍ତୁ ବା ମୁନିମାନେ ହୁଅନ୍ତୁ, ଦେବ ପ୍ରକୃତିର ଲୋକମାନେ ଯେଉଁମାନେ, ସେମାନେ ନିଜର ମୁକ୍ତି ପାଇଁ ଚେଷ୍ଟା କରନ୍ତି, ସ୍ୱ ବିମୁକ୍ତି କାମ, କେମିତି ଭୌତ ଜଗତରୁ ମୁକ୍ତି ପାଇବେ। ତେଣୁ ସେମାନେ ମୌରମ ଚରନ୍ତି ବିଜନୀ ନ ପରାର୍ଥ ନିଷ୍ଠା, ତେଣୁ ସେମାନେ ମୌନବ୍ରତ ଧାରଣ କରନ୍ତି, ଭଗବାନଙ୍କର ସ୍ମରଣ କରୁଥାନ୍ତି। ବିଜନୀ ଯେଉଁଠି ଜନ କେଉଁ ଲୋକ ନାହାନ୍ତି, ନୂଆ ପାହାଡ଼ ପର୍ବତ ଜଙ୍ଗଲ ଇତ୍ୟାଦିମାନଙ୍କରେ ସେମାନେ ସବୁ ବିଚରଣ କରୁଥାନ୍ତି, କିନ୍ତୁ ସେମାନଙ୍କର ନ ପରାର୍ଥ ନିଷ୍ଠା। ଅନ୍ୟମାନେ ଯେଉଁମାନେ ବଦ୍ଧଜୀବ ସେମାନଙ୍କୁ କେମିତି ଉଦ୍ଧାର କରିବା ସେ ବିଷୟରେ ତାଙ୍କର ଚିନ୍ତା ନଥାଏ, ସେମାନେ ନିଜେ ଯାଇକି ତ ନିଜର ମୁକ୍ତି ପାଇଁ ଚେଷ୍ଟା କରୁଛନ୍ତି ଆଉ। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି, ନୈତାନ୍ ବିହାୟ କୃପଣାନ୍ ବିମୁମୁଖ୍ୟ ଏକ, ଏଇ କୃପଣ ବ୍ୟକ୍ତିମାନଙ୍କୁ ତ୍ୟାଗ କରିକିରି ମୁଁ ଚାହୁଁନି ସେମାନଙ୍କ ଭଳି ମୋର ମୁକ୍ତି ପାଇଁ ମୁଁ ଚେଷ୍ଟା କରିବି। ନାନ୍ୟଂ ତ୍ୱଦସ୍ୟ ଶରଣଂ ଭ୍ରମତୁ ଅନୁପସ୍ୟେ। ତେଣୁ ତାଙ୍କର ଆଉ କେହି ଶରଣ ନାହାନ୍ତି, ଆପଣ ହିଁ ତାଙ୍କର ଶରଣୀୟ, ତେଣୁ ଆପଣ ତାଙ୍କୁ ଉଦ୍ଧାର କରନ୍ତୁ। ଆଉ କହିବାର ଉଦ୍ଦେଶ୍ୟ ହେଉଛି ଆପଣ ଏହି ବଦ୍ଧଜୀବମାନଙ୍କୁ ଉଦ୍ଧାର କରନ୍ତୁ। ପ୍ରଭୁପାଦ ମହାରାଜ କହୁଛନ୍ତି, ଦ ସିକ୍ରେଟ୍ ଅଫ୍ ସକ୍ସେସ୍ ଫର୍ ଦ ଡେଭଲପମେଣ୍ଟ ଇଜ୍ ନଟ୍ ଅଣ୍ଡରଷ୍ଟୁଡ଼୍ ବାଇ ଦି କର୍ମୀଜ୍ ଆଣ୍ଡ ଜ୍ଞାନୀଜ୍। ଉନ୍ନତି କିଭଳି ହେବ, ଉନ୍ନତିର ଯେଉଁ ଚାବି ଚାବିକାଠି ସିକ୍ରେଟ, ଉନ୍ନତ କେମିତି ଜଣେ ପ୍ରାପ୍ତ ହୋଇପାରିବ, ଜୀବନରେ ସମୃଦ୍ଧି କେମିତି ଲାଭ କରିପାରିବ, ସେଇଟାର ପ୍ରକୃତ ସୂତ୍ର ଲୋକମାନେ ଜାଣିପାରୁନାହାନ୍ତି। ଇଜ୍ ନଟ୍ ଅଣ୍ଡରଷ୍ଟାଣ୍ଡ ବାଇ ଦି କର୍ମୀ ଜଣେ ଜ୍ଞାନୀ, ଯେଉଁମାନେ କର୍ମୀ ଯେଉଁମାନେ ଜ୍ଞାନୀ ଏମାନେ ପ୍ରକୃତ ସିଦ୍ଧିର ଉପାୟଟା ଜାଣିପାରୁନାହାନ୍ତି। ଦ ମେମ୍ବର୍ସ ଅଫ୍ ଦି କ୍ରିଷ୍ଣ କନସିୟସ୍ ମୁଭମେଣ୍ଟ ମଷ୍ଟ ବି ଫୁଲି କନଭିନ୍ସଡ୍ ଦ୍ୟାଟ୍ ୱିଦାଉଟ୍ କୃଷ୍ଣ ୱାନ୍ କ୍ୟାନଟ୍ ବି ହାପି। ଯେଉଁମାନେ ବିଶେଷ ଭାବରେ ଏଇ କୃଷ୍ଣ ଚେତନା ଆନ୍ଦୋଳନରେ ରହିଛନ୍ତି, ଯେଉଁମାନେ ସଭ୍ୟ ସଭ୍ୟା, ସେମାନେ ଏଇଟା ବିଷୟରେ ନିର୍ଦ୍ଦିଷ୍ଟ ହେବା କଥା, ମଷ୍ଟ ବି କନଭିନ୍ସ, ଫୁଲି କନଭିନ୍ସ, ପୂର୍ଣ୍ଣ ଭାବରେ ସେମାନେ ଏଇ ଦୃଢ଼ ତାଙ୍କର ବିଶ୍ୱାସ ଆସିବା କଥା ଯେ ୱିଦାଉଟ୍ କୃଷ୍ଣ ୱାନ୍ କ୍ୟାନଟ୍ ବି ହାପି। ଭଗବାନଙ୍କୁ ଛାଡ଼ିଦେଲେ ଜଣେ କେବେ ହେଲେ ଶାନ୍ତି ପାଇପାରିବ ନାହିଁ, ଆନନ୍ଦ ପାଇପାରିବ ନାହିଁ। ଦସ୍ ଦି କ୍ରିଷ୍ଣ କନସିୟସ୍ ପର୍ସନ୍ସ ଆଭଏଡ୍ସ ଅଲ୍ କାଇଣ୍ଡସ୍ ଅଫ୍ ସ୍ୟୁଡ଼ୋ ସ୍ପିରିଚୁଆଲିଷ୍ଟ। ସେଥିପାଇଁ ଯେଉଁମାନେ କୃଷ୍ଣ ଚେତନ ବ୍ୟକ୍ତି, କୃଷ୍ଣ ଚେତନ ଭକ୍ତ ଯେଉଁମାନେ, ସେମାନେ ତଥାକଥିତ ଆଧ୍ୟାତ୍ମବାଦୀ ବା ପରମାର୍ଥବାଦୀ ବା ଧ୍ୟାନୀ, ଧ୍ୟାନ ବ୍ୟକ୍ତି, ଧ୍ୟାନ କରୁଥିବା ବ୍ୟକ୍ତି, ଧ୍ୟାନସ୍ଥ ବ୍ୟକ୍ତି ବା ମନିଷ୍ଟ, ମନିଷ୍ଟ କହିଲେ ଯେଉଁମାନେ ଜ୍ଞାନୀ ବା ଫିଲୋସଫର, ଯେଉଁମାନେ ତଥାକଥିତ ଦାର୍ଶନିକ, ଏବଂ ଫିଲାନ୍ଥ୍ରୋପିଷ୍ଟ, ଯେଉଁମାନେ ତଥାକଥିତ ଫିଲାନ୍ଥ୍ରୋପିଷ୍ଟ କହିଲେ ଯେଉଁମାନେ ଅନ୍ୟର ଉପକାର କରନ୍ତି, ବିଭିନ୍ନ ପ୍ରକାର ଦରିଦ୍ର ଦେଶସେବୀ ଯେଉଁମାନେ ରହିଛନ୍ତି ସେମାନଙ୍କୁ ସବୁବେଳେ, ଏମାନେ ଯେଉଁମାନେ ଭଗବାନ ଭକ୍ତ, କୃଷ୍ଣ ଚେତନଶୀଳ ଭକ୍ତ, ସେମାନେ ସବୁ ତାଙ୍କୁ ଆଭଏଡ୍ କରନ୍ତି, ତାଙ୍କୁ ତ୍ୟାଗ କରିଦିଅନ୍ତି, ତାଙ୍କ ସହିତ କୌଣସି ସମ୍ପର୍କ ରଖନ୍ତି। ତାପରେ 45 ଜନ ମୈଥୁନାଦି ଗୃହମେଧି ସୁଖମ ହିତୁଚ୍ଛମ କଣ୍ଡୁୟନେନ କରୟୋରିବ ଦୁଃଖ ଦୁଃଖମ ତୃପ୍ୟନ୍ତି ନେହ କୃପଣା ବହୁ ଦୁଃଖ ଭାଜା କଣ୍ଡୁ ଜୀବନ ମନସିଜ ବିଷହିତ ଧୀର। ଏଇଟା ହେଉଛି ପ୍ରହ୍ଲାଦ ମହାରାଜଙ୍କର ଶ୍ଳୋକ। ଜନ ମୈଥୁନାଦି ଗୃହମେଧି, ଗୃହମେଧି ଯେଉଁମାନେ ଗୃହ, ବିଭିନ୍ନ ଯେଉଁ ଆଶ୍ରମ ରହିଛି, ଚାରୋଟି ଆଶ୍ରମ ରହିଛି, ତା ଦେହରୁ ଗୃହସ୍ଥ ଗୋଟେ ଆଶ୍ରମ, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ, କିନ୍ତୁ ଗୃହସ୍ଥ ଆଶ୍ରମ ବିଷୟରେ କହନ୍ତି ଗୃହମେଧି, ଗୃହରେ ରହିକରି ସେମାନେ ଭଗବାନ ଭଜନ କରୁନାହାନ୍ତି, ସେମାନେ ଗୃହମେଧି ବୋଲି କୁହାଯାଉଛି। ତାଙ୍କର ଗୋଟିଏ ଧର୍ମ ହେଉଛି ମୈଥୁନ ସୁଖ କେମିତି ପ୍ରାପ୍ତ, ସୁଖ ଏଇ ଯେଉଁ ତୁଚ୍ଛ ସୁଖ, ଏଇଟା ସୁଖ କିଭଳି ଭାବରେ ନା କଣ୍ଡୁ ଏନେ ଏନେ କର ଦୁଃଖ ଦୁଃଖ, ଏମିତି କର କହିଲେ ହାତରେ ଯଦି କିଛି କୁଣ୍ଡେଇ ହେଉଛି ତାକୁ କୁଣ୍ଡେଇ ଦେଲେ ପ୍ରଥମେ ସୁଖ ଲାଗିପାରେ, ତାପରେ ଯେତେବେଳେ ତା'ର ରକ୍ତ ବାହାରିବ ବା ପୂଜ ବାହାରିବ ସେତେବେଳେ ଦୁଃଖ ଦେବ, ବିଭିନ୍ନ ପ୍ରକାର ଦୁଃଖ ଦେବ। ତେଣୁ ଯେଉଁମାନେ କୃପଣ ବ୍ୟକ୍ତି ସେମାନେ ବହୁତ ଦୁଃଖ ପ୍ରାପ୍ତ ହୋଇକରି ମଧ୍ୟ ଏଇ ମୈଥୁନ ସୁଖରେ ରହିକରି ବହୁତ ଦୁଃଖ ପ୍ରକାର ପାଇକରି ମଧ୍ୟ ସବୁବେଳେ କେବେ ହେଲେ ସେମାନେ ତୃପ୍ତି ପ୍ରାପ୍ତ ହୁଅନ୍ତି ନାହିଁ। କଣ୍ଡୁତି ବନ ମନସିଜ ବିଶେଷ, ଯେଉଁମାନେ ଧୀର ବ୍ୟକ୍ତି କେମିତି ସେମାନେ ଧୀର ହୁଅନ୍ତି, ଏଇ କଣ୍ଡୁକୁ ସେମାନେ ସହିଯାଆନ୍ତି, କେମିତି ନା ଆପଣଙ୍କ ଦ୍ୱାରା ଆପଣ କୃପା ପ୍ରାପ୍ତ ହୋଇଗଲେ, ଧୀର ବ୍ୟକ୍ତିରେ ସେମାନେ ପରିଣତ ହୁଅନ୍ତି। ପ୍ରଭୁପାଦ ମହାରାଜ ଯମୁନାଚାର୍ଯ୍ୟଙ୍କ ବିଷୟରେ କହୁଛନ୍ତି, ସେ ମଧ୍ୟ ଗୋଟେ ଫେମସ୍ ଲୋକ ଲେଖିଛନ୍ତି ଯମୁନାଚାର୍ଯ୍ୟ, ସେ କହୁଛନ୍ତି ଯଦବଧି ମମ ଚେତ ସେ କୃଷ୍ଣ ପଦ ଆରବିନ୍ଦ, ମୋ ଯେତେବେଳେ ମନଟି ଭଗବାନ ପାଦପଦ ରହୁଛି ସେତେବେଳେ ଅନ୍ୟ ନାରୀ ଚିନ୍ତା ବା ଅନ୍ୟ ନାରୀ ସଂଘ ଚିନ୍ତା ଏସବୁ ଦ୍ୱାରା ମୋର କ୍ଷୁବ୍ଧ ହେଉନି, ମୁଁ ଭଗବାନଙ୍କର ସେବାରେ ଏତେ ଆନନ୍ଦ ପ୍ରାପ୍ତ ହେଉଛି, ସେସବୁକୁ ଚିନ୍ତା ଆସିଲେ ମୋର ମନରେ ଛେପ ପକାଇବା ପାଇଁ ଇଚ୍ଛା ହେଉଛି। ଓ ପ୍ରଭୁରାଜ ଯମୁନାଚାର୍ଯ୍ୟଙ୍କ ଉତ୍ତିକୁ ଉଦ୍ଧାର କରିଛନ୍ତି। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଭଗବାନ ନାରାୟଣ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଦାୟୀ ଗୌର ପ୍ରାଣ ଦେଖି ଆମ ଗୋଟି ସବୁ ସନ୍ଧ୍ୟା।